वासुदेवाय भागवतम दशम स्कंद 28 अध्याय श्लोक 13। जन वै लोक एतस्मिन् अविद्या काम कर्म भी ऊचा बचा सुगतिषु न वेद संगति भ्रमन्। अर्थात ये जगत रे मनुष्य अवश्य अविद्या एक काम कर्म द्वारा उच्च एवं नीच गति प्राप्त हो भ्रमण करे, तेणु लोक मैंने प्रकृत गंतव्य लक्ष्य जानती ना। भावार्थी श्री प्रभुपाद महाराज कहते जे ये श्लोकटी किपर भगवत धाम वृंदावन रे नित्य मुक्त अधिवासी मान प्रजुज हो पारे श्रील जुग गोस्वामी ता विस्तृत भाव वर्णना करती। श्रीमद भागवतम मौलिक दार्शनिक सूत्र गुड़िक मध्य गोटे है दुई प्रकार मायार पार्थक्य जोगमाया और महामाय यथाक्रमे अस्तित्व चिन्मय और जागतिक स्तर। कृष्ण भगवान सर्वशक्तिमान सर्वज्ञ असमर्थ हेले भी चीत जगत अंतरंग पार्श्वगण एत भल पाती कि से प्रिय शिशु सखा प्रेमिका इत्यादि रूप से दर्शन करती। से प्रेम भाव बेग सामान्य श्रद्धार सीमा जहाद्वारा अतिक्रम करे ता भूली जाती। कृष्ण समस्त ब्रह्मांडर परमेश्वर भगवान आईपरी भाव से शुद्ध अंतरंग प्रेम अनंत भाव विस्तार लाभ करे। कृष्ण को निरीह शिशु सुपुरुष बंधु अथवा खेल साथी रूपे मन करने कार्यावल को कई अविद्या अर्थात कृष्ण जो भगवान से संबंध में अज्ञतार प्रकाश बोली बेचना करपे कि वृंदावनवासी मान निकट में प्रकृत पक्षे कृष्ण का ऐश्वरिक महिमा गौण और गुरुत्वहीन। सेने कृष्ण प्रकाश मानता जो मूल वैशिष्ट से ही परम सौंदर्य गभीर भाव आग्रहित असल कथा कृष्ण को परम नियंता और भगवान रूप वर्णना करवा जपरी शक्ति और नियंत्रण पर्यायक्रमिक एकधरण राजनैतिक विश्लेषण पर अटे जोठारे कौन सी सत्ता ताठार उन्नत कौन सत्तार प्रेम संपूर्ण शरणगत नुहे सेठे यही धरण विश्लेषण तात्पर्यपूर्ण अटे। अन्य भाव में कह नियंत्रण से बड़े दृश्यमान हो उठे वा बुझा जाए जे यह नियंत्रण जितेबाला से नियंत्रण कौन सी प्रतिगत थाए। एक साधारण उदाहरण उल्लेख कर पारे कौन सी सत् आईन मान्यकारी नागरिक पुलिस को तांकर बंधु शुभानुध्याय रूपे देखे अथच कौन सी अपराधी शास्त्र भयानक प्रतीक रूप दर्शन कै जो मैंने सरकार का नीति नियम उत्साहित से मैंने के मन करते ना जो सरकार से नियंत्रण करें साय कर मन करती तेणु ये भाव में आहरी बहुत रही कर्कटे तेणु आम विषय ये जो दशम स्कंद 28 अध्याय ये 28 अध्याय आप श्रवण करुणालयर नंद महाराज के उद्धार आम जो कथा कहते गोवर्धन धारण लीला ये इतला तृतीय रु कार्तिक शुक्ल पक्ष तृतीय रु नवमी बर्तमान कृष्णपक्ष चलती तापर शुक्लपक्ष चल शुक्लपक्ष तृतीय रु नवमी ये सात दिन भगवान ये गोवर्धन धारण करापर ये जो दशमी तिथि होता दशमी तिथि ब्रजवासी मैंने विस्मय प्रकाश करते नंद महाराज राजसभा से सब से विस्मय कथा कहते आम आलोचना करते 26 अध्याय ये विस्मय जे कृष्ण किभि प्रकृत यही भगवान एक आगुरी से जापार ना कि बर्तमान से जाने जो प्रकृत यही भगवान तेणु एकादशी तिथि एकादशी जो रही एकादशी गोविंद अभिषेक होता इंद्र आसी भगवान इंद्र कृष्ण अभिषेक करते सुरभि गाभी आसते ये विषय आलोचना कराइला तेणु गोविंद कुंड रही आप दर्शन करेंगे जो गोवर्धन परिक्रमा गोविंद कुंड तेणु ये भाव में एकादशी तिथि एकादशी नंद महाराज एकादशी करते पर जो द्वितीय पारणा अच्छी द्वादशी पारणा से दिन ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ରାତି ପାଇ ନଥିଲା, ନନ୍ଦ ମହାରାଜ ଯାଇକି ସ୍ନାନ କରିଦେଇଥିଲେ। ସେ ବିଷୟରେ ପୂର୍ବରୁ ବର୍ଣ୍ଣନା କରାଯାଇଛି କି ହେବ, ଏସବୁ ରହିଛି। ତେଣୁ ଇଏ ଯେତେବେଳେ ବରୁଣଙ୍କର ଯେଉଁ ରହିଛନ୍ତି ସହଚର ବା ତାଙ୍କର ଯେଉଁ ସେବକମାନେ ଅଛନ୍ତି, ସେ ନେଇଗଲେ, ନନ୍ଦ ମହାରାଜଙ୍କୁ ନେଇଗଲେ, ବରୁଣାଳୟକୁ ନେଇଗଲେ। ତେଣୁ ନନ୍ଦ ମହାରାଜଙ୍କ ସାଙ୍ଗରେ ଯେଉଁମାନେ ଆସିଥିଲେ ସେମାନେ ହାହାକାର କଲେ, କ୍ରନ୍ଦନ କଲେ। ଯଦିଓ ଭଗବାନ କୃଷ୍ଣ ଶୟନ କରିଥିଲେ, କିନ୍ତୁ ସେ ସାଙ୍ଗେ ସାଙ୍ଗେ ଜାଣିପାରିଲେ ସେ ଭଗବାନ ସିଏ। ତେଣୁ ସେ ସାଙ୍ଗେ ସାଙ୍ଗେ ଆସି ସେଇଠି ଡେଇଁଲେ, ସେଇ ଯମୁନା ନଦୀକୁ ଡେଇଁ ଯାଇ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ, ବରୁଣାଳୟରେ ପହଞ୍ଚିଗଲେ। ତେଣୁ ବରୁଣାଳୟରେ ବରୁଣ ମହାରାଜ, ବରୁଣ ଭଗବାନ କୃଷ୍ଣଙ୍କର ବହୁତ ପ୍ରକାର ଆଦର କଲେ। ନନ୍ଦ ମହାରାଜ ମଧ୍ୟ ସେ ଆଦର କରିଥିଲେ, ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ଗୋଟେ ଉଚ୍ଚ ଆସନ ପ୍ରଦାନ କରିଥିଲେ। କିନ୍ତୁ କୃଷ୍ଣ ଯେତେବେଳେ ପହଞ୍ଚିଲେ, କୃଷ୍ଣଙ୍କୁ ସେ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ସବୁ ବହୁତ ସ୍ତୁତି କରିଛନ୍ତି। ସ୍ତୁତି ବର୍ଣ୍ଣନା କରାଯିବ ନା କରାଯାଇ ସାରିଛି? ହଁ, ବର୍ଣ୍ଣ ସବୁ ସେ ସବୁ ସ୍ତୁତି କରିସାରିଛନ୍ତି। ସ୍ତୁତି କଲା ପରେ କୃଷ୍ଣ ଏବଂ ନନ୍ଦ ମହାରାଜଙ୍କୁ ବହୁତ ଉପହାର ପ୍ରଦାନ କରି ତାଙ୍କୁ ପୁଣି ପଠାଇଦେଲେ। ତାଙ୍କର ସେ ସମୟରେ ଭଗବାନ ରହିଥିଲେ ବୃନ୍ଦାବନରେ ଥିଲେ। ପ୍ରଥମେ ଭଗବାନ ରହିଥିଲେ ଯେଉଁ ରହିଛି ଗୋକୁଳ, ସେଇଠି ରହୁଥିଲେ। ଗୋକୁଳରେ ଯେତେବେଳେ ଉତ୍ପାଦ ହେଲା, ପାଖାପାଖି 3 ବର୍ଷ ପାଖାପାଖି ସେ ଏଇ ଯେଉଁ ଦାମୋଦର ଲୀଳାଟି ଚାଲିଛି, ଏଇ ତୃତୀୟ ବର୍ଷ ଲୀଳା, ସେଇ ଗୋକୁଳରେ ସେ ଲୀଳାଟି ହୋଇଥିଲା। ଅର୍ଜୁନ ବୃକ୍ଷ ଯେଉଁ ରହିଥିଲା, ଭଙ୍ଗ ହୋଇଥିଲା, ସେହି ସ୍ଥାନରେ ସେଇଟା ଥିଲା। ଏହିସବୁ ଲୀଳା ସେଇ ଗୋକୁଳରେ ହୋଇଥିଲା। ତାପରେ ଏଇ ଯେଉଁ ବିଭିନ୍ନ ପ୍ରକାର ଉତ୍ପାଦ ହେଉଥିବାରୁ ବ୍ରଜବାସୀମାନେ, ବିଶେଷ ଭାବରେ ଉପାନନ୍ଦ, ସେସବୁ ଆଲୋଚନା କରିକି ସ୍ଥିର କଲେ ଯେ ସେମାନେ ବର୍ତ୍ତମାନ ସେ ସ୍ଥାନ ତ୍ୟାଗ କରିବେ। ତେଣୁ ସେ ସ୍ଥାନ ତ୍ୟାଗ କରିକି ସେ ବୃନ୍ଦାବନକୁ ଆସିଲେ। ତେଣୁ ବୃନ୍ଦାବନରେ ଆପଣ ଦେଖିବେ, ଯେତେବେଳେ ଆପଣ ଯାଉଛନ୍ତି ରାଧାକୁଣ୍ଡରୁ ବୃନ୍ଦାବନ ଯାଉଛନ୍ତି, ସେ ବାଟରେ ଦେଖିବେ ଗୋଟେ ସ୍ଥାନ ଅଛି ବସୌତୀ। ସେ ସମୟରେ ରାଧାକୃଷ୍ଣ ମହାରାଜ କହନ୍ତି ଭଗବାନ ସେଇଠି ଥିଲେ, ଭଗବାନ ଯେତେବେଳେ ଗୋବର୍ଦ୍ଧନ ଧାରଣ କରିଥିଲେ ସେହି ସ୍ଥାନରେ ସେ ଥିଲେ, ବସୌତୀରେ ଥିଲେ। ତେଣୁ ସେହି ସ୍ଥାନର କଥା ବର୍ତ୍ତମାନ ଚାଲିଛି, ସେ ବୃନ୍ଦାବନ ବସୌତୀ ରହିଛି ସ୍ଥାନ, ସେହି ସ୍ଥାନରେ ଏହିସବୁ ଲୀଳା ସବୁ ହୋଇଥିଲା। ତେଣୁ ଭଗବାନ ଏବଂ ଯେତେବେଳେ ଫେରିଲେ, ନନ୍ଦ ମହାରାଜ ଫେରିଲେ, ନନ୍ଦ ମହାରାଜ ଏସବୁ କଥା ବ୍ରଜବାସୀମାନଙ୍କୁ କହୁଛନ୍ତି ଯେ ଏଭଳି କୃଷ୍ଣ ଯେଉଁ ବର୍ଣ୍ଣ ମଧ୍ୟ ବର୍ଣ୍ଣଦେବ ତାଙ୍କର ଯେଉଁ ରହିଛି, ସେ ହେଉଛନ୍ତି କ'ଣ ରତ୍ନାକର, ସବୁ ରତ୍ନ ରହିଛି ତାଙ୍କ ପାଖରେ, ରତ୍ନାକର ସିଏ ସବୁ ପ୍ରକାର, ସେ ମଧ୍ୟ ଆମକୁ ବହୁତ ଉପହାର ପ୍ରଦାନ କରିଛନ୍ତି, ରତ୍ନ ଇତ୍ୟାଦି ଉପହାର ପ୍ରଦାନ କରିଛନ୍ତି। ତେଣୁ ନନ୍ଦ ମହାରାଜ ତାଙ୍କର ବ୍ରଜବାସୀମାନଙ୍କୁ କହୁଥିଲେ ଏଇଭଳି ଭାବେ କୃଷ୍ଣଙ୍କୁ କିଭଳି ବର୍ଣ୍ଣ ମହାରାଜ ପୂଜା କରିଛନ୍ତି, ସେ ଭଗବାନ ବୋଲି ଏଇଭଳି ଯେତେବେଳେ ଜାଣୁଛନ୍ତି, ବ୍ରଜବାସୀମାନେ ଚିନ୍ତା କରୁଛନ୍ତି ଯେ ଭଗବାନ ସେ ଯଦି ଭଗବାନ, ତାଙ୍କର ଭଗବାନ ଧାମ ଆମେ ଯଦି ଦେଖିବା, ଏଇଭଳି ଭାବରେ ତାଙ୍କୁ ସେ ଦେଖେଇବେ, ଭଗବାନ ଦେଖେଇବେ। ତେଣୁ ଏହି ଶ୍ଳୋକଟି ସେହି ପ୍ରସଙ୍ଗରେ ଆସୁଛି। ଏବଂ ଇତି ସ୍ୱାନାଂଶ ଭଗବାନ ବିଜ୍ଞାୟ ଫଳଦୃକ୍ ସ୍ୱଦ୍ୱସ୍ୱୟଂ ସଂକଳ୍ପ ସିଦ୍ଧେ ତେଷାଂ କୃପେହିତ ଚିନ୍ତୟତ୍। ସର୍ବଦର୍ଶୀ ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଗୋପାଳମାନଙ୍କର ଅନୁମାନ ବିଷୟ ଅବଗତ ହୋଇ ସେମାନଙ୍କ ଅଭୀଷ୍ଟ ପୂରଣ ପାଇଁ ସେମାନଙ୍କ ପ୍ରତି କୃପା ପ୍ରଦର୍ଶନ କରିବାକୁ ଚାହିଁ ଏହିପରି ଭାବରେ ଭାବିଲେ। ଭଗବାନ ଏଇଟା ଭାବୁଛନ୍ତି ଏ ଶ୍ଳୋକରେ, ଯେ ଯଦିଓ ସେମାନେ କହିନାହାନ୍ତି ପ୍ରଜାବାସୀମାନେ ଯେ ଆମେ ତୁମର ଧାମ ଦେଖିବା ପାଇଁ ଚାହୁଁଛୁ, କିନ୍ତୁ ତାଙ୍କ ମନରେ ସେ ସଂକଳ୍ପ କରିଥିଲେ ଆମକୁ ଦେଖିବା କିଭଳି ସେ ଧାମ, ଆମର ମଧ୍ୟ ଉତ୍ସୁକ ରହିଛି କେମିତି ବାସ୍ତବ ଜଗତର କେମିତି ରହିଛି, ସେସବୁ ସ୍ଥାନ କେମିତି ରହିଛି, ଉନ୍ନତ ଲୋକମାନଙ୍କର କିଭଳି ସ୍ଥାନ ରହିଛି, ସ୍ୱର୍ଗ ଲୋକର ବର୍ଣ୍ଣନା କରାଯାଇଛି, ବୈଜ୍ଞାନିକମାନଙ୍କ ମଧ୍ୟ ସେଇଭଳି ଭାବେ କୌତୁହଳ ରହିଛି, ପଠାଉଛନ୍ତି ଚନ୍ଦ୍ର ଲୋକକୁ ପଠାଉଛନ୍ତି, ଯାନ ପଠାଉଛନ୍ତି, ପୁଣି ମଙ୍ଗଳ ଗ୍ରହକୁ ଚିନ୍ତା କରୁଛନ୍ତି ଯିବା ପାଇଁ କିଭଳି ସେ ସ୍ଥାନ ରହିଛି। ଏଇ ଜିଜ୍ଞାସା, ଏଇଭଳି ଭାବରେ ଜିଜ୍ଞାସା ରହିଛି, ବହୁତ ପ୍ରକାର ଜିଜ୍ଞାସା ରହିଛି। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଆମେ ବ୍ରହ୍ମ ଜିଜ୍ଞାସା କରୁନାହିଁ, ସେତେଦିନ ପର୍ଯ୍ୟନ୍ତ ଆମ ମାନବ ଜନ୍ମ ବିଫଳ ହୋଇଯାଉଛି। ବହୁତ ଉନ୍ନତ ଜିଜ୍ଞାସା କରୁଛନ୍ତି ଆମ କହିବା ବୈଜ୍ଞାନିକମାନେ, ବହୁତ ନୋବେଲ ପ୍ରାଇଜ୍ ପାଉଛନ୍ତି, ବହୁତ ଜିଜ୍ଞାସା କରୁଛନ୍ତି, ରିସର୍ଚ୍ଚ କରିକି ସବୁ ନୂଆ ନୂଆ ଉଦ୍ଭାବନ କରୁଛନ୍ତି, କିନ୍ତୁ ବ୍ରହ୍ମ ଜିଜ୍ଞାସା ତାଙ୍କର ହୋଇପାରୁନାହିଁ। କିନ୍ତୁ ବ୍ରଜବାସୀମାନେ ଆଜି ଚିନ୍ତା କରୁଛନ୍ତି ଭଗବାନଙ୍କ ଧାମ କିଭଳି, ଚିନ୍ତା କରୁଛନ୍ତି, ବ୍ରହ୍ମ ଜିଜ୍ଞାସାରେ ଯାଉଛି ଭଗବାନଙ୍କ ସମ୍ବନ୍ଧରେ ଯେକୌଣସି ଚିନ୍ତା ଯାହା କରିବା ସେ ପ୍ରକୃତି ମନୁଷ୍ୟ ଜନ୍ମର ସଫଳତା ସେଥିରେ ମିଳିବ। ଯେଉଁ କୁହାଯାଇଛି ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ସେ କଥା କହିଛନ୍ତି, ଇଦଙ୍ଗୀ ପୁଂସ ତପସ ସୁତ ସେବା ସୁଷ୍ଟସ୍ୟ ସୁକ୍ତସ୍ୟ ବୁଦ୍ଧି ଦତ୍ତୟୋ ଅଭିଚ୍ୟୁତର୍ଥ କବିପି ନିରୂପିତ ଯଦ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ। ଯେତେବେଳେ ବ୍ୟାସଦେବ ଯିଏକି ଜଣେ ଭଗବାନଙ୍କର ଅବତାର, ତଥାପି ସେ ସମସ୍ତ ଶାସ୍ତ୍ର ରଚନା କରିସାରି ପରେ ମଧ୍ୟ ବେଦ ଉପନିଷଦ ପୁରାଣ ଇତ୍ୟାଦି ସମସ୍ତ ବର୍ଣ୍ଣନା କରିସାରିଲା ପରେ ବା ଲିପିବଦ୍ଧ କରିସାରିଲା ପରେ ମଧ୍ୟ ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନାହାନ୍ତି। ଅନ୍ତିମରେ ସେ ରଚନା କଲେ ବେଦାନ୍ତ ସୂତ୍ର, ସବୁକିଛି ବୈଦିକ ଶାସ୍ତ୍ରକୁ ସଂକ୍ଷେପରେ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରିଦେଲେ, ନ୍ୟାୟିକ ଭାବରେ ବର୍ଣ୍ଣନା କରାଯାଇଛି ବେଦାନ୍ତ ସୂତ୍ରରେ। ଭଗବତ ଗୀତା ମଧ୍ୟ ଭଗବାନ ସୀତା କହିଲେ, ଋଷିଭିର ବୋଧା ଗୀତମ ଛନ୍ଦଭିର ବିବିଧେଇ ପୃଥକ ବ୍ରହ୍ମସୂତ୍ର ପ୍ରଦେଶ ଚାହିଁବ ହେତୁ ମଧୁର ବିନିଶ୍ଚିନ୍ତେଇ। ବହୁତ ଋଷି ଏହି ସୃଷ୍ଟି ସମ୍ବନ୍ଧରେ ବହୁତ କଥା କହିଛନ୍ତି, ବୈଜ୍ଞାନିକମାନେ ମଧ୍ୟ ସୃଷ୍ଟି ସମ୍ବନ୍ଧରେ ଚାଲିଛି ତାଙ୍କର ଗବେଷଣା, କିନ୍ତୁ ଏ ବ୍ରହ୍ମସୂତ୍ରରେ ନ୍ୟାୟିକ ଭାବରେ ସେଇଟା ବର୍ଣ୍ଣନା କରାଯାଇଛି ହେତୁ ମଧୁର ବିନିଶ୍ଚିନ୍ତେଇ, ନିଶ୍ଚିନ୍ତ ଭାବରେ କରାଯାଇଛି କିଭଳି ଭାବରେ ସୃଷ୍ଟି ହୋଇଛି ସମସ୍ତ ତତ୍ତ୍ୱ ସବୁ ସେଥିରେ ବର୍ଣ୍ଣନା କରାଯାଇଛି ବେଦାନ୍ତ ସୂତ୍ରରେ। କିନ୍ତୁ ତଥାପି ବ୍ୟାସଦେବ ଯିଏକି ଜଣେ ଭଗବାନଙ୍କର ଅବତାର, ତଥାପି ସେ ଭଗବାନଙ୍କ ଲୀଳା କରୁଛନ୍ତି, ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ନାରଦ ମୁନି ଆସି ତାଙ୍କୁ ବିଭିନ୍ନ ପ୍ରକାର ଉପଦେଶ ସବୁ ଦେଇଛନ୍ତି। ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେଥିରୁ ଏଇ ଗୋଟିଏ ଶ୍ଳୋକ ରହିଛନ୍ତି ଯେ ଆମେ ଯିଏ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ଇଦଙ୍ଗୀ ପୁଂସ ତପସ କିଏ ତପସ୍ୟା କରୁଛନ୍ତି, ସୁଷ୍ଟସ୍ୟ ସୁକ୍ତସ୍ୟ ବୁଦ୍ଧି ଦତ୍ତ କାହାର ବୁଦ୍ଧିର ସେ ଗବେଷଣା ଇତ୍ୟାଦି କରୁଛନ୍ତି, କିଏ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, କିଏ ସୁକ୍ତ ପାଠ କରୁଛନ୍ତି, କିନ୍ତୁ ବିଦ୍ୱାନମାନେ ଏଇଭଳି ଭାବରେ ନିର୍ଣ୍ଣୟ କରିଛନ୍ତି, ଅଭିଚ୍ୟୁତତ୍ୱ କବି ବି ନିରୂପିତ, କ'ଣ ନା ସେସବୁ ଯିଏ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ତା'ର ଅନ୍ତିମ ଫଳ ହେଉଛି ଯଦି ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ, ଭଗବାନଙ୍କର ଗୁଣ ଯଦି ବର୍ଣ୍ଣନା କରାଗଲା ତାହେଲେ ସେଥିରେ ସେ ସଫଳତା ମିଳିବ। ତେଣୁ ଯଦି ଭଗବାନଙ୍କ ବିଷୟରେ କୌଣସି ଆଲୋଚନା ନାହିଁ ବା ଚିନ୍ତା ନାହିଁ ବା ଜିଜ୍ଞାସା ନାହିଁ ତାହେଲେ ସେ ସବୁ ବୃଥା ହୋଇଯିବ। ଭାଗବତରେ ସେ କଥା ମଧ୍ୟ କୁହାଯାଇଛି, ପରାଭବ ସ୍ଥାବତ ଅବୋଧ ଜାତ, ଏଇଟା ଋଷଭଦେବ କହିଛନ୍ତି କଥା ପଞ୍ଚମ ସ୍କନ୍ଧରେ। ଯେତେଦିନ ପର୍ଯ୍ୟନ୍ତ ଏଇ ବ୍ରହ୍ମ ଜିଜ୍ଞାସା ହେଉନାହିଁ ସେତେଦିନ ପର୍ଯ୍ୟନ୍ତ ତାଙ୍କର ସବୁକିଛି ବିଫଳ ହୋଇଯାଉଛି। ତେଣୁ ଆଜି ବ୍ରଜବାସୀମାନେ ଚିନ୍ତା କରୁଛନ୍ତି ଭଗବାନ ଧାମ କିଭଳି ରହିଥିବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ସେମାନେ ଭଗବାନ କହିନାହାନ୍ତି, କୃଷ୍ଣଙ୍କୁ କହିନାହାନ୍ତି, କିନ୍ତୁ ବ୍ରଜବାସୀମାନଙ୍କର ଗୋଟେ ଏଭଳି ସ୍ଥିତି ଥିଲା ଯେ ଭଗବାନଙ୍କୁ ଜାଣିଲେ ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ଐଶ୍ୱର୍ଯ୍ୟଟାକୁ ପୁଣି ଭୁଲିଯାଆନ୍ତି, ପରମୁହୂର୍ତ୍ତରେ ଭୁଲିଯାଆନ୍ତି। ସାତ ଦିନ ସାତ ରାତି ଧରି ଭଗବାନ ଗୋବର୍ଦ୍ଧନକୁ ଧାରଣ କଲେ, ତେଣୁ ତାଙ୍କର ବିସ୍ମୟ ଯେତେବେଳେ ଜାତ ହେଲା ସେସବୁ ଆଲୋଚନା କରାଯାଇଛି ଦଶମ ସ୍କନ୍ଦ ଛବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେମାନେ ନିଶ୍ଚିନ୍ତ କଲେ ଯେ ଇଏ ହିଁ ପ୍ରକୃତର ଭଗବାନ, ଆଉ କିଏ ଭଗବାନ ନୁହନ୍ତି, ଏ ହିଁ ସବୁ କରିଛନ୍ତି। ସେତେବେଳେ ଭାବୁଥିଲେ ନାରାୟଣଙ୍କ କୃପାରୁ ଏସବୁ ହେଇଛି ବୋଲି ଭାବୁଥିଲେ, କିନ୍ତୁ ବର୍ତ୍ତମାନ ଚିନ୍ତା କଲେ ଯେ ଏ ହିଁ ଭଗବାନ, କିନ୍ତୁ ପରମୁହୂର୍ତ୍ତରେ ପୁଣି ଭୁଲିଗଲେ। ଇଏ ହେଉଛି ମାଧୁର୍ଯ୍ୟ, ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟ ଭିତରେ ତଫାତ୍ ହେଇଛି। ସେଥିପାଇଁ ଭଗବାନଙ୍କୁ କୁହାଯାଏ ସେ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ବୃନ୍ଦାବନରେ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ପ୍ରଦର୍ଶନ କଲେ ମଧ୍ୟ ତଥାପି ଗୋଟିଏ ମୁହୂର୍ତ୍ତରେ ସେମାନେ ଭାବନ୍ତି ହେଉଛନ୍ତି ଭଗବାନ, ତାପରେ ପୁଣି ଭୁଲିଯାଆନ୍ତି। ନିଜ ରାଗାନୁଗ ଭକ୍ତି ଯାହାକୁ କୁହାଯାଏ, ନିଜର ଅତି ସମ୍ବନ୍ଧୀ ଅତି ପ୍ରିୟତମ ବ୍ୟକ୍ତି ବୋଲି ସେ ତାକୁ ଗ୍ରହଣ କରନ୍ତି ସମସ୍ତେ ବୃନ୍ଦାବନବାସୀମାନେ। ତେଣୁ ଏ ଶ୍ଳୋକଟି ଭଗବାନ ଚିନ୍ତା କରୁଛନ୍ତି, ତାଙ୍କୁ ବର୍ତ୍ତମାନ ଦେଖେଇବେ ଯେଉଁ ରହିଛି ଅକ୍ରୂର ଘାଟ, ଯେତେବେଳେ ଭଗବାନ ଆ ପରେ ଆସିବେ ସେ କଥା ଦଶମ ସ୍କନ୍ଦ ଚାଳିଶ ଅଧ୍ୟାୟରେ ଅଣଚାଳିଶ ଚାଳିଶ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି ଯେ ଅକ୍ରୂର ଯେତେବେଳେ ଆସିବେ ଭଗବାନ ନେଇଯିବେ, ଭଗବାନ ପାଖାପାଖି ଏଗାର ବର୍ଷ କାଳ ଲୀଳା କରିବେ, ଏ ସପ୍ତମ ବର୍ଷ ପରର ଲୀଳା, ଆ ପରେ ଆରମ୍ଭ ହେବ ଅଣତିରିଶ ତେତିଶ, ଇଏ ହେଉଛି ରସ ପଞ୍ଚାଧ୍ୟାୟ। ଭଗବାନ ଅଷ୍ଟମ ବର୍ଷରେ ଏଇ ଲୀଳାଟି କରିଥିଲେ, ଏ ଶରତ ପୂର୍ଣ୍ଣମୀ ତିଥିରେ ଯେଉଁ ଆସୁନ ପୂର୍ଣ୍ଣମୀ ତିଥି ଗଲା, ଏଇ ପୂର୍ଣ୍ଣମୀ ତିଥିରେ ଏଇ ଲୀଳାଟି ହେଇଥିଲା, ରାସ ଲୀଳା ହେଇଥିଲା ବଂଶୀବଟରେ ହେଇଥିଲା। ଆ ପରେ ଅଣତିରିଶ ତେତିଶ ଏଇ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ ରସ ପଞ୍ଚାଧ୍ୟାୟ ବୋଲି କୁହାଯାଏ, ଏ ଭାଗବତ ପ୍ରାଣ ବୋଲି କୁହାଯାଉଛି ରସ ପଞ୍ଚାଧ୍ୟାୟ। ଏ ଅଷ୍ଟମ ବର୍ଷରେ ଭଗବାନ ଏଇ ଲୀଳାଟି ହୋଇଥିଲା। ତେଣୁ ଏଠି ଯେତେବେଳେ ସେମାନେ ଚିନ୍ତା କରୁଛନ୍ତି ଭଗବତ ଧାମ, ହଁ ଯେତେବେଳେ ଭଗବାନ ଏଇଭଳି ଭାବରେ ଏଗାର ବର୍ଷ କାଳ ପାଖରେ ଲୀଳା କରି ଅକ୍ରୂର ପାଞ୍ଚ ଶହ ପଠେଇଲା ଅକୁଲକୁ କୃଷ୍ଣ ବଳରାମକୁ ନେଇଯିବା ପାଇଁ ଧନୁଯାତ୍ରା ଦେଖିବା ପାଇଁ। ତାଙ୍କର ଉଦ୍ଦେଶ୍ୟ ଥିଲା କ'ଣ କୃଷ୍ଣଙ୍କୁ ହତ୍ୟା କରିବେ, କୃଷ୍ଣ ବଳରାମକୁ ହତ୍ୟା କରିବେ, ସବୁ ପ୍ରକାର ବ୍ୟବସ୍ଥା କରିଥିଲା ପାଞ୍ଚ ଶହ। ତେଣୁ ଅକ୍ରୁର ଯେତେବେଳେ ଭଗବାନ ନେଇକି ଯାଉଛନ୍ତି ରଥରେ, ସେହି ସମୟରେ ସେ ଯେଉଁଠି ସ୍ନାନ କରିଥିଲେ, ଯେଉଁ ବୃନ୍ଦାବନ ମଥୁରାକୁ ଯିବା ପଟରେ ମାଟିରେ ଯେଉଁ ନଦୀ ରହିଛି, ଯମୁନା ନଦୀର ପୂର୍ବପଟେ ରହିଛି ଏ ବୃନ୍ଦାବନ, ପଶ୍ଚିମ ପଟେ ରହୁଛି ମଥୁରା। ପଶ୍ଚିମରୁ ପୂର୍ବକୁ ଅକ୍ରୁର ଆସି ପୁଣି ବର୍ତ୍ତମାନ ନେଇଯାଉଛନ୍ତି, ଭଗବାନ ନେଇଯାଉଛନ୍ତି ମଥୁରାକୁ ନେବେ। ତେଣୁ ଏଇ ଭିତରେ ଯେଉଁ ଯମୁନା ଘାଟ ପଡ଼ିଲା ସେଇଠି ସେ ସ୍ନାନ, ସେ ସ୍ଥାନର ନାମ ହେଉଛି ଅକ୍ରୁର ଘାଟ। ମହାପ୍ରଭୁ ମଧ୍ୟ ଯାଇ ସେଠି ବିଶ୍ରାମ ନେଇଥିଲେ ଅକ୍ରୁର ଘାଟ, ସେଠି ଭଗବାନଙ୍କୁ ଦର୍ଶନ କରିଥିଲେ ଅକ୍ରୁର। ତେଣୁ ଭଗବାନ ବହୁତ ସ୍ତୁତି କରିଛନ୍ତି ଅକ୍ରୁରଙ୍କୁ, କୁହାଯାଏ ଅକ୍ରୁରସ୍ତୁ ଅଭିବନ୍ଦନୀ, ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି ତାଦେହରୁ ବନ୍ଦନାର ଆଚାର୍ଯ୍ୟ ହେଉଛନ୍ତି ଅକ୍ରୁର। ସେ ସୁନ୍ଦର ଭାବରେ ବନ୍ଦନା କରିଛନ୍ତି, ଦଶମ ସ୍ଥାନ ଚାଳିଶ ଅଧ୍ୟାୟରେ ସେସବୁ ସ୍ତୁତି ସବୁ ରହିଛି, ଭଗବାନ ସବୁ ସ୍ତୁତି କରିଛନ୍ତି। ତେଣୁ ସେହି ଘାଟରେ ଭଗବାନ ତାଙ୍କୁ ନେଇକରି ସେଇଠି ଡୁବେଇବାରୁ ସେ ସବୁ ଭଗବାନଙ୍କର ସେ ଧାମ ଦର୍ଶନ, ଭଗବାନ ଦେଖିବେ, ଭଗବାନ ଧାମ ଦର୍ଶନ କରିବେ, କିନ୍ତୁ ପରମୁହୂର୍ତ୍ତରେ ପୁଣି ସେ ଭୁଲିଯିବେ, କାରଣ ସେଇ ଭଗବତ ଧାମରେ ସେମାନେ ଅଛନ୍ତି। ତେଣୁ ଏହି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ତେଣୁ ଏଠି କୁହାଯାଉ, ଜନବେଇ ଲୋକ ଏତସ୍ମିନ୍ ଅବିଦ୍ୟା କାମ କର୍ମ ଭି, ଭୌତିକ ଜଗତରେ ଯେଉଁମାନେ ଅଛନ୍ତି ସମସ୍ତେ ଅବିଦ୍ୟାଗ୍ରସ୍ତ ହୋଇକି ରହିଛନ୍ତି। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯେଉଁ ଶକ୍ତି, ଯେଉଁ ଅନନ୍ତ ଶକ୍ତି ରହିଛି, ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ବିଷ୍ଣୁ ଶକ୍ତି ପରାପୃକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ରୁଚ୍ୟତେ। ଭଗବାନଙ୍କର ଅନେକ ଶକ୍ତି ରହିଛି ବିଷ୍ଣୁଙ୍କର, ଗୋଟିଏ ଶକ୍ତି ହେଉଛି ଉନ୍ନତର ଶକ୍ତି ବା ପରାଶକ୍ତି ଭଗବାନଙ୍କର। ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା, ଆମେ ସବୁ ହେଉଛୁ ଭଗବାନଙ୍କ ତଟସ୍ଥା ଶକ୍ତି ବା କ୍ଷେତ୍ରଜ୍ଞାଖ୍ୟା, କ୍ଷେତ୍ରଜ୍ଞ ଶକ୍ତି ଆମେ ଭଗବାନଙ୍କର। ତେଣୁ ଆମେ ମଧ୍ୟ ଭଗବାନଙ୍କର ଉନ୍ନତର ଶକ୍ତି ବା ପରାଶକ୍ତି। କିନ୍ତୁ ଆଉ ଗୋଟେ ଶକ୍ତି ରହିଛି ଯାହାକୁ ଅବିଦ୍ୟା ବୋଲି କୁହାଯାଉଛି, ଅବିଦ୍ୟା କର୍ମ ସଂଜ୍ଞାନ। ଏ ଭୌତିକ ଜଗତରେ ସମସ୍ତେ କର୍ମରେ ନିଯୁକ୍ତ ରହିଛନ୍ତି, କର୍ମ ପୁଣି ବିଭିନ୍ନ ପ୍ରକାର ରହିଛି, ଗୋଟେ ହେଉଛି ଅକର୍ମ, ଗୋଟେ ହେଉଛି ବିକର୍ମ, ଗୋଟେ ହେଉଛି କର୍ମ କର୍ମଣି କର୍ମ ଅକର୍ମ ବିକର୍ମ, ତିନି ପ୍ରକାର କର୍ମ ରହିଛି। ତେଣୁ କର୍ମଣି ଆମେ ବୋଧବ୍ୟମ, ବୋଧବ୍ୟମ ତ ବିକର୍ମଣ, ଅକର୍ମଣ ସେ ବୋଧବ୍ୟମ ଗହନା କର୍ମଣ ଗତି, ଭଗବତ ଗୀତାର ମଧ୍ୟ ଭଗବାନ ଗୀତା କହୁଛନ୍ତି। ତିନି ପ୍ରକାର କର୍ମ ରହିଛି, ଗୋଟେ ହେଉଛି କର୍ମ, ଗୋଟେ ହେଉଛି ବିକର୍ମ, ଏବଂ ଗୋଟେ ହେଉଛି ଅକର୍ମ। ତେଣୁ କର୍ମ କହିଲେ ଯେଉଁଟାକ ବେଦରେ ଅନୁମୋଦିତ ହେଇଛି କର୍ମ, ସେଇଟାକୁ କର୍ମ ବୋଲି କୁହାଯିବ। ଏ କର୍ମଫଳ ଆମେ ଭୋଗ କରୁଛେ, ଲୋକମାନେ ସାଧାରଣତଃ ଯେଉଁ କର୍ମ କରୁଛନ୍ତି ସେ ଇଏ ବୈଦିକ କର୍ମ କଥା ନୁହଁ, ସେମାନେ ସବୁ ବିକର୍ମ କରୁଛନ୍ତି, ପ୍ରାୟ ବିକର୍ମ କରୁଛନ୍ତି, ବେଦରେ ଯେଉଁଟା ନିଶ୍ଚିତ କରାଯାଏ ସେଇଟା ହିଁ କରୁଛନ୍ତି। ବେଦ ବିଷୟରେ ସେମାନେ ଜାଣନ୍ତି ନାହିଁ କ'ଣ କେଉଁ କର୍ମ ଅନୁଭୂତ ହେଇଛି, କେଉଁଟା ନିଷିଦ୍ଧ କରାଯାଇଛି, ସେ ସବୁ ସେମାନେ ଜାଣନ୍ତି ନାହିଁ। ଶତକଡ଼ା ଅନୁସୃତ ଭାବେ ଲୋକ ଯେଉଁ କର୍ମୀ ବୋଲି କୁହାଯାଉଛି, ସେମାନେ କର୍ମୀ କହିଲେ ବେଦରେ ବର୍ଣ୍ଣିତ କର୍ମ ଅନୁସାରେ ନୁହଁ, ସେ ତାଙ୍କ ମନ ଇଚ୍ଛା କର୍ମ କରୁଛନ୍ତି, ପ୍ରାୟ ସବୁ ବିକର୍ମ ହିଁ କରୁଛନ୍ତି। ନୂନମ ପ୍ରମତ୍ତ କୃତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତି ଆତ୍ମତି ନ ସାଧୁ ମନେ ଯତ୍ ଆତ୍ମନୟମ ଅସନ୍ନ କ୍ଲେଶଦ ଆସ ଦେହ, ଭଗବାନ ବିଶ୍ୱଦେବ କଥା କହୁଛନ୍ତି ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ। ସମସ୍ତେ ପ୍ରମତ୍ତ ଅବସ୍ଥାରେ ରହିଛନ୍ତି, ପାଗଳ ଅବସ୍ଥାରେ ରହିଛନ୍ତି, ତେଣୁ ସେମାନେ ବିକର୍ମ କରୁଛନ୍ତି। ନୂନମ ପ୍ରମତ୍ତ କୃତେ ବିକର୍ମ, କାହିଁକି ନା ଇନ୍ଦ୍ରିୟ ପ୍ରୀତି ଆତ୍ମତି, ଇନ୍ଦ୍ରିୟ ପ୍ରୀତି ପାଇଁ ସେ ସବୁ କାର୍ଯ୍ୟ କରୁଛନ୍ତି। ସେମାନେ ଜାଣୁନାହାନ୍ତି ଯେ ବେଦ କ'ଣ, ବେଦରେ କ'ଣ ସବୁ ମନା କରାହେଇଛି, ବେଦ ବିଷୟରେ ସେମାନେ ଜାଣନ୍ତି ନାହିଁ, ଶାସ୍ତ୍ର ଅନୁଭୂତ କଥା ସେମାନେ ଶାସ୍ତ୍ର ବିଷୟରେ ଜାଣନ୍ତି ନାହିଁ। ଜଣେ ସାଧୁ ଶାସ୍ତ୍ର, ଜଣେ ସାଧୁଙ୍କର କୃପାରୁ ଜଣେ ଗୁରୁଙ୍କର ଶରଣ ଗଲେ ଏ ଶାସ୍ତ୍ର ବିଷୟରେ ତାଙ୍କର ଜ୍ଞାନ ହେବ। ପ୍ରଭୁପାଦ ମହାରାଜ କଥା କହୁଛନ୍ତି ତାଙ୍କ ଭକ୍ତ ସାମନ୍ତ ସିନ୍ଧୁରେ, ଯେତେବେଳେ ଜଣେ ସାଧୁ ସାମୁ କରୁଛନ୍ତି ଭଗବାନ ଭଗବାନ କଥା ଶ୍ରବଣ କରୁଛନ୍ତି ସାଧୁଙ୍କ ଠାରୁ, ସେତେବେଳେ ଆସ୍ତେ ଆସ୍ତେ ତାଙ୍କର ଶାସ୍ତ୍ର ଉପରେ ବିଶ୍ୱାସ ଆସୁଛି। ତା ପୂର୍ବରୁ ଶାସ୍ତ୍ର କ'ଣ ସେମାନେ ଜାଣୁନାହାନ୍ତି, ସେମାନେ ଭାବୁଛନ୍ତି ହେଉଛି କ'ଣ ମାଇଥୋଲୋଜି, ବୈଦିକ ଶାସ୍ତ୍ରକୁ ସେମାନେ କହୁଛନ୍ତି ମନ କଳ୍ପନା କଳ୍ପନା ଜିନିଷ,
କାଳ୍ପନିକ କଥା ସବୁ ମାଇଥୋଲୋଜି ବୋଲି କହୁଛନ୍ତି। କିନ୍ତୁ ଏ ଶାସ୍ତ୍ରରେ ଯେ ଯେଉଁ କଥା ରହିଛି ଏଥିରେ କୌଣସି ଭୁଲ ନାହିଁ, ଦୋଷ ତ୍ରୁଟି ନାହିଁ ସେମାନେ ଜାଣନ୍ତି ନାହିଁ। ଏଇଟା ଆମେ କେତେବେଳେ ଜାଣିବା ନା ଯେତେବେଳେ ସାଧୁସଙ୍ଗ କରିବା। ଏଇ ଯେଉଁ ଏଇ ମାସର ଯେଉଁ ଭଗବତ ଦର୍ଶନରେ ଆମେ ସେଇଟା ଲେଖିଛୁ, ସେଇଟା ବାହାରିଛି କି ନାହିଁ ମୁଁ ଜାଣିନି, ଦେଖିଲେ ଜଣାପଡ଼ିବ। ପ୍ରଭୁପାଦ ମହାରାଜ ସେଇଟା ଲେଖିଛନ୍ତି ତାଙ୍କ ଭକ୍ତ ସାଙ୍ଗ ସୁନ୍ଦରରେ। ତେଣୁ ଆମେ ଜଣେ ସାଧୁସଙ୍ଗ କଲେ, ଭଗବାନ କଥା ଶ୍ରବଣ କଲେ, ସେତେବେଳେ ଯାଇକି ଶାସ୍ତ୍ର ଉପରେ ତାଙ୍କ ବିଶ୍ୱାସ ଆସିବ। ତା ପୂର୍ବରୁ ଶାସ୍ତ୍ର ଯେଉଁ ସେମାନେ ମାଇଥୋଲୋଜି ବୋଲି କହୁଛନ୍ତି କଳ୍ପନା, ଶାସ୍ତ୍ର କ'ଣ ତ ସେମାନେ ଜାଣନ୍ତି ନାହିଁ ଆଉ, ଶାସ୍ତ୍ର କଳ୍ପନା ବୋଲି କହିକି ବୁଡ଼େଇ ଦିଅନ୍ତି ଆଉ। ବୈଜ୍ଞାନିକମାନେ ଯାହା କହିବେ ସେଇଟା ହେଉଛି ପ୍ରକୃତ ଶାସ୍ତ୍ର, ତାଙ୍କ ପାଇଁ ଶାସ୍ତ୍ର ହେଉଛି ବୈଜ୍ଞାନିକମାନଙ୍କ କଥା। ବୈଜ୍ଞାନିକ ଯାହା କହିବେ ସେଥିପାଇଁ ଆମର ବୈଜ୍ଞାନିକ ବିଷୟରେ ତାଙ୍କୁ ସବୁ ଶିକ୍ଷା ଦିଆଯାଉଛି। ସେମାନେ ବିଜ୍ଞାନ ତାଙ୍କୁ ଶାସ୍ତ୍ର ବୋଲି ଗ୍ରହଣ କରୁଛନ୍ତି, ଆମ ପ୍ରକୃତ ଶାସ୍ତ୍ର ସେମାନେ ହେଉଛନ୍ତି କଳ୍ପନା, ମନ କଳ୍ପନା। ତେଣୁ ତାଙ୍କୁ ଏଇ ବୈଜ୍ଞାନିକ ଭିତ୍ତିରେ ସେଇ ଶାସ୍ତ୍ର କଥା ହିଁ କୁହାଯିବ, ଯାହାକୁ ସେମାନେ ଆସ୍ତେ ଆସ୍ତେ ଶାସ୍ତ୍ର ବିଷୟରେ ତାଙ୍କର ବିଶ୍ୱାସ ଆସିବ। ଏଥିରେ କୌଣସି ଦୋଷ ତ୍ରୁଟି ନାହିଁ, ବୈଜ୍ଞାନିକମାନଙ୍କ କଥାରେ ମଧ୍ୟ ଦୋଷ ତ୍ରୁଟି ରହିଛି। ଚାରୋଟି ଯେଉଁ ଦୋଷ ରହିଛି, ଭ୍ରମ, ପ୍ରମାଦ, ବିପ୍ରଲିପ୍ସା, କରୋନା ପଟବ, ଏ ଚାରୋଟି ଦୋଷ ଏ ବଦ୍ଧଜୀବମାନଙ୍କର ସମସ୍ତଙ୍କର ରହିଛି, ଏମିତି ବୈଜ୍ଞାନିକମାନଙ୍କର ମଧ୍ୟ ରହିଛି। ତେଣୁ ଇଏ ଯେଉଁ ଶାସ୍ତ୍ରରେ ଏଥିରେ କୌଣସି ତ୍ରୁଟି ନାହିଁ, ଏଇ ଜିନିଷଟା ସେମାନେ ବୁଝିପାରିବେ ନାହିଁ। ତେଣୁ ସାଧୁସଙ୍ଗ ନ କରିବା ପର୍ଯ୍ୟନ୍ତ ଏଇଟା ବୁଝିପାରିବେ ନାହିଁ। ତେଣୁ ସାଧାରଣତଃ ଲୋକମାନେ ଅବିଦ୍ୟା ଦ୍ୱାରା ଗ୍ରସ୍ତ ହୋଇକି ବିଭିନ୍ନ ପ୍ରକାର କର୍ମ କରୁଛନ୍ତି। ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତେ, ଏଇଟା ଭଗବାନଙ୍କର ଗୋଟେ ଶକ୍ତି ଯାହାକୁ ନିତ୍ୟତର ଶକ୍ତି ବୋଲି କୁହାଯାଉଛି ଅବିଦ୍ୟା। ସେଥିପାଇଁ ସେମାନେ ଏଇ କର୍ମ ବିଭିନ୍ନ ପ୍ରକାର କର୍ମରେ ନିଯୁକ୍ତ ରହିଛନ୍ତି। ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତେ। ତେଣୁ ଏଇ ଯେଉଁ କର୍ମ କରୁଛନ୍ତି ସେମାନେ ଜାଣନ୍ତି ନାହିଁ ଏଇଟା କର୍ମର କ'ଣ ଫଳ ସେମାନେ ହେବ। ସାଧାରଣତଃ ବିକର୍ମ ସେମାନେ ହିଁ କରନ୍ତି, ତେଣୁ ନଟୁ ଯିବା ପାଇଁ ପଥ ସେମାନେ ପରିଷ୍କାର କରିଦିଅନ୍ତି। ଭଗବତ ଗୀତାରେ ଯେଭଳି ଭାବରେ ଭଗବାନ କହିଲେ ଷୋଡ଼ଶ ଅଧ୍ୟାୟରେ କ'ଣ ନା, ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ଆତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେ। ନରକକୁ ଯିବା ପାଇଁ ବିଭିନ୍ନ ପ୍ରକାର ରାସ୍ତା ରହିଛି, ବିଶେଷ ଭାବରେ ବିଭିନ୍ନ ରାଜ ରାସ୍ତାକୁ ଏଇଟା କୁହାଯାଉଛି, ରାଜ ରାସ୍ତା ନ୍ୟାସନାଲ ହାଇୱେ। ସେଟା ହେଉଛି କ'ଣ, କାମ କ୍ରୋଧ ଲୋଭ, ଏଦ୍ୱାରା ସେମାନେ ନରକକୁ ଯାଉଛନ୍ତି, ଗତି କରୁଛନ୍ତି, ସେମାନେ ଜାଣନ୍ତି ନାହିଁ। ତେଣୁ ଏଇ ଯେଉଁ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏ ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି, ତମ ମୋହ ଏସବୁ ତୃତୀୟ ସ୍କନ୍ଧ ପଢ଼ିବା ଦ୍ୱାରା ବର୍ଣ୍ଣନା କରାଯାଏ। ବିଭିନ୍ନ ପ୍ରକାର ଅବିଦ୍ୟା ରହିଛି, ପାଞ୍ଚ ପ୍ରକାର ଅବିଦ୍ୟା ବୋଲି କୁହାଯାଉଛି। ସେ ଅବିଦ୍ୟାଗ୍ରସ୍ତ ହେଇକି ସେମାନେ ଜାଣନ୍ତି ନାହିଁ ଯେ ସେମାନେ ପ୍ରକୃତରେ କିଏ, ଅବିଦ୍ୟାଗ୍ରସ୍ତ ହେଇକିରି। ତେଣୁ ବ୍ରହ୍ମା ଏଇ ସୃଷ୍ଟି କରିଛି, ସେଥିପାଇଁ ଲୋକମାନେ ଏଇଭଳି ଭାବରେ ସୃଷ୍ଟି କାର୍ଯ୍ୟରେ ସେ ବିଭିନ୍ନ ପ୍ରକାର କର୍ମ କରୁଛନ୍ତି, ଅବିଦ୍ୟାଗ୍ରସ୍ତ ହେଇକି ସେମାନେ କରୁଛନ୍ତି। ତୃତୀୟ ସ୍କନ୍ଧ କୋଡ଼ିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ସସର୍ଜ ଛାୟା ଅବିଦ୍ୟା ପଞ୍ଚ ପର୍ବାଣ ଅଗ୍ରଥ ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ। ପ୍ରଥମେ ବ୍ରହ୍ମା ଅବିଦ୍ୟାକୁ ସୃଷ୍ଟି କଲେ, ଅବିଦ୍ୟାଗ୍ରସ୍ତ ହିଁ ସମସ୍ତେ କାର୍ଯ୍ୟ କରୁଛନ୍ତି, ସେମାନେ ଜାଣନ୍ତି ନାହିଁ ପ୍ରକୃତରେ ସେମାନେ କିଏ, ବୈଜ୍ଞାନିକ ଠୁ ଆରମ୍ଭ କରି ସମସ୍ତ ପର୍ଯ୍ୟନ୍ତ ସମସ୍ତେ ଅବିଦ୍ୟାଗ୍ରସ୍ତ ହୋଇ ରହିଛନ୍ତି। ଗୋଟେ ହେଉଛି ତାମିଶ୍ର, ଗୋଟେ ହେଉଛି ଅନ୍ଧତାମିଶ୍ର, ଗୋଟେ ହେଉଛି ତମ ମୋହ ଏବଂ ମହାତମ, ଏ ପାଞ୍ଚ ପ୍ରକାର ଅବିଦ୍ୟା ଦ୍ୱାରା ସମସ୍ତେ ଗ୍ରସ୍ତ ହୋଇକି ରହିଛନ୍ତି। ତେଣୁ ଆକୁ ପ୍ରଭୁପାଦ ମହାରାଜ କହିଛନ୍ତି, ଆର ବହୁତ ତାତ୍ପର୍ଯ୍ୟ ଦେଇଛନ୍ତି। ତେବେ ମୁଖ୍ୟତଃ ଆମେ ଏଇ ପାଞ୍ଚଟିର ଅର୍ଥ ଏଇଭଳି ଭାବରେ ବୁଝିବା ଯେ ତାମିଶ୍ର କହିଲେ କ୍ରୋଧ, କ୍ରୋଧ ଏଇଟା କ୍ରୋଧ ଆସୁଛି ତାଙ୍କର, ଏବଂ ଅନ୍ଧତାମିଶ୍ର କହିଲେ ସେମାନେ ଭାବନ୍ତି ମୃତ୍ୟୁଟା ହେଉଛି ସବୁକିଛି, ଆଉ ସରିଗଲା ଆଉ କିଛି ନାହିଁ, ଡେଥ୍ ଟୁ ବି ଅଲ୍ଟିମେଟ୍ ଏଣ୍ଡ ନଟ୍ ନୋଇଙ୍ଗ ସ୍ପିରିଟ୍ ସୋଲ୍। ସେମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇପାରିନାହାନ୍ତି, ସେମାନେ ଭାବନ୍ତି ମୃତ୍ୟୁରେ ସବୁକିଛି ସରିଗଲା, ଏଇଟା ହେଉଛି ଅନ୍ଧତାମିଶ୍ର। ତମଟା ହେଉଛି କ'ଣ ନା, ଇଲ୍ୟୁଜନ୍ ଅଫ୍ ବଡିଲି କନ୍ସେପ୍ଟ ଅଫ୍ ଲାଇଫ୍, ସର୍ବଚେତନାରେ ସେମାନେ ରହିଛନ୍ତି, ଏଇଟା ହେଉଛି ତମ। ମୋହ ହେଉଛି କ'ଣ ନା, ମ୍ୟାଡ୍ ଆଫ୍ଟର ମ୍ୟାଟେରିଆଲ ଏନ୍ଜୟମେଣ୍ଟ, ଭୌତିକ ଉପଭୋଗ ପାଇଁ ସେମାନେ ପାଗଳ ଅବସ୍ଥାରେ ରହିଛନ୍ତି। ତମ ମୋହ ମହାତମ ଏସବୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ଏହାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ କହିଛନ୍ତି, ଇଏ ହେଉଛି ଅଜ୍ଞାନ ଅସ୍ମିତା ରାଗ ଦ୍ୱେଷ ଅଭିନିବେଶ, ଇଏ ହେଉଛି ଅବିଦ୍ୟା ଦ୍ୱାରା ଗ୍ରସ୍ତ ହୋଇକି ଏଭଳି ଭାବରେ ସେମାନେ ରହିଛନ୍ତି। ତେଣୁ ଇଏ ଯେଉଁ ବିଭିନ୍ନ ପ୍ରକାର କର୍ମ କରୁଛନ୍ତି, ଇଏ ଅବିଦ୍ୟା ଦ୍ୱାରା କର୍ମ କରୁଛନ୍ତି। ଅବିଦ୍ୟା କର୍ମ ସଂଜ୍ଞାନ ଇଏ ଭଗବାନଙ୍କର ନିତ୍ୟତର ଶକ୍ତି, ନିତ୍ୟ ଶକ୍ତି ଉଚ୍ଚତେ। ତେଣୁ ପ୍ରାୟ ସମସ୍ତେ ଏଇ ସ୍ତରରେ ଅଛନ୍ତି, ଅବିଦ୍ୟା ସ୍ତରରେ ରହିଛନ୍ତି। ସେମାନେ ଯଦିଓ ବହୁତ ବୁଦ୍ଧିମାନ, ବହୁତ ଉଦ୍ଭାବନ କରୁଛନ୍ତି, ବୈଜ୍ଞାନିକ ବୋଲି ପ୍ରଶଂସିତ ହେଉଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ଜାଣନ୍ତି ନାହିଁ, ପ୍ରକୃତରେ ସେମାନଙ୍କ ନିଜର ପରିଚୟ କ'ଣ ସେମାନେ ଜାଣନ୍ତି ନାହିଁ। ତେଣୁ ଭଗବାନ ଚିନ୍ତା କରୁଛନ୍ତି କଥା, ଜନବେଇ ଲୋକ ଏତସ୍ମିନ୍ ଅବିଦ୍ୟା କାମ କର୍ମ ବି, ଏହି ଅବିଦ୍ୟା ରହିକରି ସେମାନେ ବିଭିନ୍ନ ପ୍ରକାର କାମ କରୁଛନ୍ତି, କର୍ମ କରୁଛନ୍ତି। ତେଣୁ ଯେଉଁ ପୁଣ୍ୟକର୍ମ କଲେ ସେମାନେ ଉନ୍ନତର ଲୋକକୁ ଯିବେ, ପାପ କାର୍ଯ୍ୟ ଯେଉଁ ନିଷିଦ୍ଧ କରାଯାଇଛି ସେ କାର୍ଯ୍ୟ କଲେ ସେଇଟା ସେମାନେ ନିଚତର ଯୋନି ପ୍ରାପ୍ତ ହେବେ, ନିଚତର ଲୋକ ପ୍ରାପ୍ତ ହେବେ ବା ନର୍କ ପ୍ରାପ୍ତ ହେବେ। ଏଇଭଳି ଭାବରେ ସେମାନେ ଘୁରି ବୁଲୁଛନ୍ତି ଅବିଦ୍ୟା କାମ କର୍ମ ବି। ତେଣୁ ଉଚ୍ଚା ବଚାସୁ ଗତିସୁ, କେତେବେଳେ ପୁଣ୍ୟକର୍ମ କରିଥିବାରୁ ସେମାନେ ଉନ୍ନତର ଲୋକକୁ ପ୍ରାପ୍ତ ହେଉଛନ୍ତି, ଯାତ୍ରା କରୁଛନ୍ତି। ପ୍ରଭୁପାଦ ମହାରାଜ ଗୋଟେ ବହି ରଚନା କରିଛନ୍ତି ଗ୍ରନ୍ଥ, ସେଇଟା ହେଉଛି ଅନ୍ୟ ଗ୍ରହକୁ ସୁଗମ ଯାତ୍ରା। ଆମେ ଯେଉଁ ଚିନ୍ତା କରୁଛୁ ଯିବା ପାଇଁ ଚନ୍ଦ୍ରଲୋକକୁ, ଚନ୍ଦ୍ରଲୋକକୁ ଯିବା ପାଇଁ ଉପାୟ ଅଛି, ସେଇ ଉପାୟ ଗ୍ରହଣ କରି ଆମେ ଯାଇପାରିବା। ଯେମିତି ରାବଣ ଚିନ୍ତା କରୁଥିଲା ସ୍ୱର୍ଗକୁ ଶିଢ଼ି ପକାଇଦେବ, କିନ୍ତୁ ସେଇଟା ହେଇପାରିବ ନାହିଁ। ବୈଜ୍ଞାନିକମାନଙ୍କର ଯେଉଁ ରହିଛି ଚେଷ୍ଟା କରୁଛନ୍ତି ସେଇଭଳି ଭାବରେ ଅନ୍ୟ ଲୋକକୁ ସେମାନେ ଯାଇପାରିବେ ନାହିଁ। ଯେମିତି ଆମେ ବର୍ତ୍ତମାନ ଯିବା ପାଇଁ ଚାହିଁବା ଆମେରିକାକୁ, ଆମ ପାଖରେ ପଇସା ଥିଲେ ମଧ୍ୟ କିନ୍ତୁ ସେଠି ଯଦି ଭିସା ଯଦି ନ ମିଳିବ ତାହେଲେ ଆମେ ଯାଇପାରିବା ନାହିଁ, ଭିତରକୁ ଯାଇପାରିବା ନାହିଁ। ପ୍ରଭୁପାଦ ମହାରାଜ କଥା କହୁଛନ୍ତି, ଯଦିଓ ଆମେ ଯାଇପାରିବା ସେ ଲୋକକୁ ଆମର ବିଭିନ୍ନ ଉପାୟ ମାଧ୍ୟମରେ ବିଭିନ୍ନ ଯାନ ତିଆରି କରିକି ଯାଇପାରିବା, କିନ୍ତୁ ସେମାନେ ଆଲାଉ କରିବେ ନାହିଁ। ଯେମିତି ବିଶ୍ୱାମିତ୍ର ପଠାଇଥିଲେ, ଯାହାକୁ ତ୍ରିଶଙ୍କୁ ବୋଲି କୁହାଯାଉଛି, ତ୍ରିଶଙ୍କୁ ପଠାଇଥିଲେ ସ୍ୱର୍ଗକୁ, କିନ୍ତୁ ଯଦିଓ ଆଙ୍କର ବିଶ୍ୱାମିତ୍ରଙ୍କ ତପସ୍ ବଳରେ ସେ ପଠାଇଦେଲେ ସ୍ୱର୍ଗ ଲୋକ, କିନ୍ତୁ ଦେବତାମାନେ ତାଙ୍କୁ ଫିଙ୍ଗିଦେଲେ, ତଳକୁ ଫିଙ୍ଗିଦେଲେ। ଦେବତାମାନେ ଉନ୍ନତର ସ୍ଥିତିରେ ଅଛନ୍ତି, ତେଣୁ ସେମାନେ ଆମର ସେହିଭଳି ଭାବରେ ଯୋଗ୍ୟତା ନଥିଲେ ଆମେ ସେଠିକି ଯାଇପାରିବା ନାହିଁ, ଆମ ନିଜ ଚେଷ୍ଟାରେ ଆମେ ସେଠିକି ଯାଇପାରିବା ନାହିଁ। ସେଠି କ୍ୱାଲିଫିକେସନ୍ ଥିଲେ, ଭଗବତ ଗୀତା ଅଷ୍ଟମ ଭାଗବତମ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସ୍ୱର୍ଗ ଲୋକର ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ଐଶ୍ୱର୍ଯ୍ୟ ସବୁ ସେଠି ରହିଛି, କିନ୍ତୁ ସେଠିକି ଯେଉଁମାନେ ଯୋଗ୍ୟତା ନଥିବ ସେମାନେ ଯାଇପାରିବେ ନାହିଁ, ନିଜ ଚେଷ୍ଟା ବେଳେ ସେମାନେ ଯାଇପାରିବେ ନାହିଁ, ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ତେଣୁ ଭଗବତ ଗୀତା ମଧ୍ୟ କହିଲେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ଯେଉଁମାନେ ସତ୍ୟଗୁଣରେ ରହିବେ ସେମାନେ ଉନ୍ନତ ଲୋକକୁ ଯିବେ, ମଧ୍ୟ ତିଷ୍ଠନ୍ତି ରାଜସା, ରଜଗୁଣରେ ଯେଉଁମାନେ ରହିଛନ୍ତି ସେମାନେ ସେହି ସ୍ତରରେ ରହିବେ, ମନୁଷ୍ୟ ସ୍ତରରେ ରହିବେ, ଏବଂ ଅଧୋଗ ଅଛନ୍ତି ତାମସା, ଜଗନ୍ୟା ଗୁଣ ପ୍ରତିଷ୍ଠା ଅଧୋଗ ଅଛନ୍ତି ତାମସା, ତମ ଗୁଣରେ ଯେଉଁମାନେ ରହିବେ ସେମାନେ ନିମ୍ନ ଲୋକକୁ ଯାତ୍ରା କରିବେ। ତେଣୁ ଇଏ ହେଉଛି ବୈଦିକ ପନ୍ଥା, ବୈଦିକ ପନ୍ଥାକୁ ଯଦି ଆମେ ଯହ ଶାସ୍ତ୍ର ବିଧି ମୃତ୍ୟୁ ବର୍ତ୍ତିତ କାମ ଗାଳତ ନ ସୁଶୁଦ୍ଧି ମହାପ୍ରତି ନ ସୁଖ ନ ପରାଙ୍ଗତି, ବେଦବିଧି ଅନୁସରଣ ନ କରି ଯଦି ଆମେ କାର୍ଯ୍ୟ କରିବା କେବେ ହେଲେ ଆମେ ସିଦ୍ଧି ପ୍ରାପ୍ତ ହୋଇପାରିବା ନାହିଁ, ଆଉ ସୁଖ କଥା କ'ଣ କହିବା, ଆଉ ଶ୍ରେଷ୍ଠ ଗତି କଥା କ'ଣ କହିବା, କେବେ ହେଲେ ସିଦ୍ଧି ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଏଇଭଳି ଭାବରେ ଅବିଦ୍ୟାଗ୍ରସ୍ତ ହୋଇକରି ଯେଉଁ କେତେବେଳେ ଭଲ କାର୍ଯ୍ୟ ପୁଣ୍ୟ କାର୍ଯ୍ୟ କରୁଛନ୍ତି ସେମାନେ ଉଚ୍ଚ ଲୋକ ପ୍ରାପ୍ତ ହେଉଛନ୍ତି, ସ୍ୱର୍ଗ ଲୋକକୁ ଯାଉଛନ୍ତି, ଏବଂ ବଚାସୁ ଅବଚାସୁ କହିଲେ ନିଚ ନିମ୍ନ ସ୍ତର ପ୍ରାପ୍ତ ହେଉଛନ୍ତି, ଅବଚାସୁ କହିଲେ ନିମ୍ନ ଗତି ନିଚ ଗତି ସେମାନେ ପ୍ରାପ୍ତ ହେଉଛନ୍ତି, ନିଚତର ଲୋକକୁ ପ୍ରାପ୍ତ ହେବେ ବା ନିଚ ଯୋନି ପ୍ରାପ୍ତ ହେବେ, ମନୁଷ୍ୟତର ପ୍ରାଣୀ ଜନ୍ମ ପ୍ରାପ୍ତ ହେବେ ସେମାନେ। ତେଣୁ ଏଇଭଳି ଭାବେ ତାଙ୍କର ଗତି ହେବ, ଉଚ୍ଚା ବଚେଇସୁ ଗତିସୁ ନ ବେଦ ସ୍ୱାଙ୍ଗ ଗତିଂ ଭ୍ରମଣ, ସେମାନେ ଜାଣିପାରନ୍ତି ନାହିଁ ତାଙ୍କର କ'ଣ ତାଙ୍କ ପ୍ରକୃତ ଗତି କେଉଁଟା, ପ୍ରକୃତ ଗତି ହେଉଛନ୍ତି ଭଗବାନ ହେବା କଥା। ଗତି ଭତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ସୃତ ପ୍ରଭବ ପ୍ରଳୟ ସ୍ଥାନ ନିଧାନ ବିଜମ ବ୍ୟୟମ, ଭଗବତ ଗୀତାରେ ଭଗବାନ କହିଲେ ଆମ ପ୍ରକୃତ ଗତି ହେଉଛି ଆମେ ଭଗବାନଙ୍କୁ ପ୍ରାପ୍ତ ହେବା ବା ଭଗବାନଙ୍କ ଶରଣରେ ଯିବା, ଏଇଟା ହେଉଛି ପ୍ରକୃତ ଲକ୍ଷ୍ୟ ହେବା କଥା ମନୁଷ୍ୟମାନଙ୍କର। ନତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନିନ
अंधा यथांधर उपनियमाना ते भी स्वतंत्रां उदाहरण बद्धा प्रहलाद महाराज मध्य कथा कहले पिता हिरण्यकशिपु कहले हिरण्यकशिपु पचारे ये सब ज्ञान किए शिक्षा देला कौन सी सार जो शिक्षक थे षंड एवं अमर्क प्रथम सतर्क करदे हिरण्यकशिपु विष्णु विषय किसी शिक्षा दब ना आउ सब शिक्षा देव कि विष्णु विषय शिक्षा दब ना तेणु षंड एवं अमर्क से भाव में विभिन्न अन्न्य सब कौन जा कहते साम दान ये राजनीति इत्यादि ये सब शिक्षा दे थे कि भगवान विषय कौन शिक्षा से प्रदान करदियों भगवान विषय से ज्ञान अच्छे कारण तक पिता शुक्राचार्य से हूँ भगवान जन विभूति कविना भूषणा कवि देवता विद्वान मान भर से हूँ श्रेष्ठ भगवान जो विभूति से भूषणा शुक्राचार्य पुत्र जीवन चंड अमर्क भगवान विषय से ज्ञान अच्छी कि भगवान विषय से किसी से ज्ञान दे नुत प्रहलाद महाराज को पचारुंट कौन तू शिक्षा कल श्रेष्ठ शिक्षा कौन से एक कहले श्रवणम कीर्तनम विष्णु स्मरणम अर्चनम बंदनम दास सख्य आत्मनिवेदन ये भक्त नौटी अंग विषय कौन तेणु एक शुणि हिरण्यकशिपु क्रोध प्रकाश कर पचारे एक सब किए शिक्षा देला तेणु से ही प्रश्नर उत्तर तीनो श्लोक कही प्रहलाद महाराज तादी ये गोटे श्लोक प्राय लोक मैंने जानते ना श्रेष्ठ ये बंद कर ना तो विधु स्वार्थगति विष्णु से मैंने जानते ना ये प्रकृत स्वार्थ कौन तर समाज स्वार्थपाई लगे कि प्रकृत स्वार्थ कौन अच्छे से जानते ना स्वार्थगति विष्णु विष्णुकर सतोष विधान करवा यहाँ हूँ आम प्रकृत स्वार्थ ये लोक मैंने जानते ना मत विधु स्वार्थगति विष्णु कहीं जानते ना ना दुराशया जिते आशा थे सब विफल हो जाऊ जमी इंग्राजी गोटे प्रभाव रही होप एगेन्स्ट होप आशा विरुद्ध आशा निराशा हेले पुणी आशा करें होप एगेन्स्ट होप आशा विफल हो जाऊँ पुणी आशा करुराशया कहते कहीं दुराशया ना बहिर्थ मानिन से भौतिक जगत हिं खोजी बुलूं आनंद बहिर्थ मानिन तेणु अंधा यथांधे उपनियमाना जमी गोटे अंध व्यक्ति अन्य अंध मान जो बाट बतेब ताल कौन हम ते भी ईश्वतंत्रिया गुरुदान बद्धा से मैंने गोटे अंध अन्य अंध मान बाट बतले खाले पड़वा ही न्याय हम कहीं से अंध केमी ना गुरुदान बद्धा ते भी ईश्वतंत्रिया ईश्वतंत्रिया कहले बहुत जगत जो तीनोटी गुण रही सत रजतम तीन गुण से समस्त बंधाई रही ईश्वतंत्रिया आज भगवान दामोदर बंधाई रही जी समस्त बांधि सी माँ का रजुरे बंधाई रही भगवान भक्तर प्रेम बंधा होती कि भगवान प्रेम न करवा भगवान जो रही रजु रही रजुरे बंधाई रहा जन्मदिन पर्यटन चलो से भाला कृष्ण बोली से जीव अनादि बहिर्मुख अनादि काल धरी आम रहीचे ये भाव बंधाई कि रहीचे तेणु भगवान रजु को जब प्रार्थना करवा दीप प्रदान करवा आम ये रजु भगवान जो आम बांधिक रखिं ये मुक्त हो जा दामोदर लीला महत्व रोचा दामोदर लीला भगवान करे कार्तिक अमावास्या तिथि हम से लीला तेणु ये कार्तिक मास रे बहुत भगवान लीला सब रही तेणु मस भितर कार्तिक मास हो श्रेष्ठ मास कार्तिक मास दामोदर मास कार्तिक मास जमी केद समस्त वैदिक मानने जिते शास्त्र रही सब श्रेष्ठ हूँ वेद नदी मान भर गंगा जो भाव श्रेष्ठ ये भाव उपमा सब दि जास मान भर श्रेष्ठ हूँ कार्तिक मास दामोदर मास दामोदर भगवान यही बंधा होकर रही थे माँ द्वारा
ଦାମୋଦର ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଦାମୋଦର ଲୀଳାଟି ବର୍ଣ୍ଣନା କରାଯାଇଛି। ଭଗବାନ ତାଙ୍କର ସମସ୍ତ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଇଛନ୍ତି, ମାଆଙ୍କ ଦ୍ୱାରା ବନ୍ଧା ହେଇକି, ଯଦିଓ ସେ ପରମ ପୁରୁଷ ଭଗବାନ ସର୍ବଶକ୍ତିମାନ, ତାଙ୍କର କୌଣସି ସୀମା ନାହିଁ, ଅସୀମ ସିଏ, କିନ୍ତୁ ସେ ସୀମିତ ହୋଇଯାଉଛନ୍ତି, ବନ୍ଧା ହୋଇଯାଉଛନ୍ତି, ମାଆଙ୍କର ପ୍ରେମର ଅଧୀରେ ବନ୍ଧା ହୋଇଯାଉଛନ୍ତି ଭଗବାନ। ତେଣୁ ସେହି ଭଗବାନ ଆମର କୁହାଯାଇଛି, ଏଇଥିରେ କୁହାଯାଇଛି ଆମର ସେଥିରେ ମଧ୍ୟ ଆଚାର୍ଯ୍ୟମାନେ ଦାମୋଦରକୁ ସ୍ତୁତି କରନ୍ତି, ସେତେବେଳେ ସେ କହନ୍ତି ଆପଣ ସମସ୍ତେ ବାନ୍ଧିକି ରଖିଛନ୍ତି, ଆପଣ ବନ୍ଧା ହୋଇକି ରହିଛନ୍ତି, ଠିକ୍ ହେଇଛି, ସମସ୍ତେ ସେ ବାନ୍ଧିକି ରଖିଛନ୍ତି, ଆମେ ସବୁ ବନ୍ଧା ହୋଇକି ରହିଛେ, ଅବିଦ୍ୟା କର୍ମ ଅବିଦ୍ୟା କର୍ମ କାମ କର୍ମ ବି ଏ ଦ୍ୱାରା ବନ୍ଧା ହୋଇକି ରହିଛେ, ସତରଜ ତମ ତିନି ଗୁଣରେ ବନ୍ଧା ହୋଇକି ରହିଛେ। ତେଣୁ ଉଚ୍ଚାବଚେଷୁ ଗତିଷୁ, ଆମର ଗତି ହେଉଛି ଏଇଭଳି ଭାବରେ, ଆମ ପ୍ରକୃତ ଗତି କ'ଣ ଆମେ ଜାଣିନେ, ନ ବେଦସ୍ୱାଂ ଗତିଂ ଭ୍ରମଣ, ଆମ ପ୍ରକୃତ ଗତି କେଉଁଟା ଆମେ ଜାଣିନାହିଁ, ଆମେ ଏଇଭଳିଆ ଭ୍ରମଣ କରିଚାଲିଛେ, ବହୁତ ଜାଗତରେ ଘୁରି ଘୁରି ଚାଲିଛେ। ତେଣୁ ଯଦିଓ ବ୍ରଜବାସୀମାନେ ପ୍ରକୃତରେ ସେମାନେ ହେଉଛନ୍ତି ଏଇ ଯେଉଁ ପ୍ରକାର ଗୋଟିଏ ପ୍ରକାର ଅଜ୍ଞାନ ରହିଛି, ଗୋସ୍ୱାମୀ ତାଙ୍କର ଭାବାର୍ଥରେ ସେଇଟା କହୁଛନ୍ତି, ଇଏ ମଧ୍ୟ ଗୋଟେ ପ୍ରକାର ଅଜ୍ଞାନ, ଭଗବାନଙ୍କୁ ଯେଉଁମାନେ ଜାଣୁଛନ୍ତି ସେମାନେ ନିଜ ପୁତ୍ର ବୋଲି ଜାଣୁଛନ୍ତି, ସେ ଭଗବାନଙ୍କ ଐଶ୍ୱର୍ଯ୍ୟକୁ ଜାଣିପାରୁନାହାନ୍ତି, ସେ ଗୋଟେ ସେଇ ଦୃଷ୍ଟିରୁ ସେ ଅଜ୍ଞାନତା ରହିଛି। ଭଗବାନ ମାଧୁର୍ଯ୍ୟରେ ସେମାନେ ବାନ୍ଧି ହୋଇକି ରହିଛନ୍ତି, ଭଗବାନଙ୍କ ଐଶ୍ୱର୍ଯ୍ୟକୁ ଦେଖି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ, ସେ ମଧ୍ୟ ଗୋଟେ ପ୍ରକାର ଅଜ୍ଞାନ ଅଜ୍ଞାନତା। କିନ୍ତୁ ଇଏ ଅଜ୍ଞାନତା ହେଉଛି ପ୍ରକୃତ ଆମର ଗୋଟେ ରହିଛି, ଭାଗବତରେ ବର୍ଣ୍ଣନା କରାଯାଇଛି, ଆମର ସେ ସେମାନେ ଗୌରବ ସେମାନେ କଥା କହୁଥିଲେ, ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି ଯେ ଏଇ ତାରା ବିଷୟରେ ସବୁ କୁହାଯାଇଛି, ତାରା ସବୁ ରହିଛି, ସେ ତାରା ବିଷୟରେ ଗୋଟେ ଶ୍ଳୋକ ଅଛନ୍ତି, ଗୌରବ ମହାରାଜଙ୍କର ଗୋଟେ ଲେକ୍ଚର ଅଛି, ସେଟା ମୁଁ ଶୁଣୁଥିଲି, ସେଥିରେ କିଛି ଭାବାର୍ଥ ବିଶେଷ ନାହିଁ, କିନ୍ତୁ ମହାରାଜ କଥା କହୁଥିଲେ, କହିଲେ ଆଲୋକ, ସୂର୍ଯ୍ୟର ଆଲୋକରେ ବହୁତ ସମସ୍ତେ କିଛି ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଅନ୍ଧକାର ହୋଇଗଲେ ସେ ଆଉ ସେ ଜ୍ଞାନ ସେମାନେ ଜାଣିପାରୁନାହାନ୍ତି, କେଉଁଠି କ'ଣ ଅଛି ଅନ୍ଧକାର ଭିତରେ ଆମେ ଜାଣିପାରିବା ନାହିଁ, କିନ୍ତୁ ନନ୍ଦ ମହାରାଜ ମଧ୍ୟ ସେଇଭଳି ଭାବରେ ଅନ୍ଧକାରରେ ଥିଲେ। ଉଦ୍ଧବ ସନ୍ଦେଶରେ ବର୍ଣ୍ଣନା କରାଯିବ ଏ କଥା, ଦଶମ ସ୍କନ୍ଧ 46-47 ଅଧ୍ୟାୟରେ ସେ କଥା ଆସିବ, ଯେତେବେଳେ ଭଗବାନ ପଠେଇବେ ଉଦ୍ଧବଙ୍କୁ, ଉଦ୍ଧବ ସନ୍ଦେଶ ପ୍ରଦାନ କରିବେ, ପିତା ମାତାମାନଙ୍କୁ ଗୋପୀମାନଙ୍କୁ ସବୁ ସନ୍ଦେଶ ପ୍ରଦାନ କରିବେ, ତେଣୁ ଉଦ୍ଧବ ଆସୁଛନ୍ତି, ଉଦ୍ଧବ ଆସି ଏଇ ନନ୍ଦ ମହାରାଜଙ୍କ ପାଖରେ ତାଙ୍କର ଗୃହରେ ଆସି ଆସି ପହଞ୍ଚନ୍ତି, ଏବଂ ନନ୍ଦ ମହାରାଜଙ୍କ ସହିତ ତାଙ୍କର ଆଲୋଚନା ଚାଲିଛି। ନନ୍ଦ ମହାରାଜ ଯଦିଓ ଉଦ୍ଧବ କୁହାଯାଉଛି ବୁଦ୍ଧି ସପ୍ତମ, ଶ୍ରେଷ୍ଠ ବୁଦ୍ଧିମାନ ସିଏ, ବହୁତ ଜ୍ଞାନ ଆଲୋକ ରହିଛି, କିନ୍ତୁ ପ୍ରେମର ଅନ୍ଧକାର ସେଠି ନାହିଁ, ଜ୍ଞାନ ଆଲୋକ ରହିଛି, ଅନ୍ଧକାର କିଛି ନାହିଁ, ଏ ପ୍ରେମ ଗୋଟେ ଅନ୍ଧ ବସ୍ତୁ ଭଳି ପ୍ରେମଟା। ତେଣୁ ଉଦ୍ଧବ ଯେତେ ଜ୍ଞାନ ଦେଲେ ମଧ୍ୟ ନନ୍ଦ ମହାରାଜଙ୍କର ଶୋକ ବଢ଼ି ବଢ଼ିକା ଯାଉଛି, ସେଟା କମୁନାହିଁ, ବଢ଼ି ବଢ଼ିକା ଯାଉଛି। ତେଣୁ ସେ କହୁଛନ୍ତି ସେ କଥା ଯେ ନନ୍ଦ ମହାରାଜ ଜାଣିଛନ୍ତି ସେ ହେଉଛନ୍ତି ମୋର ପୁଅ, ତେଣୁ ସେ ଉଦ୍ଧବକୁ, ଉଦ୍ଧବ ମୁଁ ତ ଭାବୁଥିଲି ତୁମେ ବହୁତ ବିଦ୍ୱାନ ବ୍ୟକ୍ତି, କ'ଣ ବୃହସ୍ପତିଙ୍କର ଶିଷ୍ୟ, ତୁମର ବହୁତ ଜ୍ଞାନ ଥିବ ବୋଲି, ତୁମେ ମୋତେ ସାନ୍ତ୍ୱନା ପ୍ରଦାନ କ'ଣ କରୁଛ, ତୁମେ ତ ମୋତେ କନ୍ଦନ ଅଧିକା କରୁଛ, ଅଧିକା କନ୍ଦଉଛ ତୁମେ, ମୁଁ ଜାଣୁଥିଲି ମୋ କୃଷ୍ଣ ଚାଲିଯାଇଛି ଆଉ ଆସୁନି, ଇଏ କୃଷ୍ଣଙ୍କର ସାମାନ୍ୟ ପୁତ୍ର ବି ଭାବୁଥିଲି, ତୁମେ କହୁଛ ଇଏ ଭଗବାନ, ତେଣୁ ମୋର ଶୋକ କ'ଣ ଦୂର ହେବ, ବହୁତ ଶୋକ ବଢ଼ି ବଢ଼ିକା ଯାଉଛି, ଇଏ ଗୋଟେ ପ୍ରେମର ଅନ୍ଧକାରତା, ଅନ୍ଧକାର ଏଇଭଳି ଭାବରେ ଆମ ମହାରାଜ ସେଠି ଲେକ୍ଚର ଦେଉଥିଲେ। ତେଣୁ ଇଏ ଯେଉଁ ଅଜ୍ଞାନତା ଭିତରେ ରହୁଛନ୍ତି, ଇଏ ଗୋଟେ ପ୍ରେମ ରୂପକ ଅଜ୍ଞାନତା, ଉଦ୍ଧବ ତାଙ୍କର ଯେଉଁ ଜ୍ଞାନ ରୂପକ ଆଲୋକ ରହିଛି, ସେ ଜ୍ଞାନ ରୂପକ ଆଲୋକରେ ନିଜକୁ ଧିକ୍କାର କରିଛନ୍ତି, ଏ ବ୍ରଜବାସୀମାନଙ୍କ ବିଶେଷ ଭାବରେ ଗୋପୀମାନଙ୍କର ରାଧାରାଣୀଙ୍କର ଯେଉଁ ପ୍ରେମ ରୂପକ ଅନ୍ଧକାରତା ଦେଖିକରି ସେ ନିଜକୁ ଧିକ୍କାର କରିଛନ୍ତି, ତେଣୁ ସେ ପ୍ରାର୍ଥନା କରିଛନ୍ତି ସେଇ ବୃନ୍ଦାବନରେ ଗୋଟେ ଗୁଣ୍ମଲତା ହୋଇକି ରହିବା ପାଇଁ, ସେ ମଧ୍ୟ ରହିଛନ୍ତି ସେଇଟା ଉଦ୍ଧବ କିଆରୀ ବା ଉଦ୍ଧବ କୁଣ୍ଡ ଯେଉଁ କୁହାଯାଉଛି, ସେଠି ରହିଛନ୍ତି ଉଦ୍ଧବ ଏପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି। ତେଣୁ ଏଇଭଳି ଭାବରେ ଏ ଶ୍ଳୋକରେ ବହୁତ କଥା ରହିଛି, ଆମେ ତ ପ୍ରିପେୟାର ହୋଇନଥିଲେ, ଆମକୁ ପ୍ରଥମେ କହିଲେ, ଆମେ ଭାବୁଥିଲୁ ଆମେ କି କହିବେ ବୋଲି, କିନ୍ତୁ ଯାହା ହେଉ ଆମକୁ ସୁଯୋଗ ମିଳିଲା, ତେଣୁ ଆମର କଥା ବିଶ୍ରାମ ଦେବା ସମୟ ହୋଇଗଲା। ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି କହିବାର ଅଛି ବା କିଛି ପ୍ରଶ୍ନ ଅଛି। ନା ଫେଲୁଅର ସେମାନଙ୍କର ଭାବୁଛନ୍ତି ଫେଲୁଅର ବୋଲି, ସେମାନେ ଭାବୁଛନ୍ତି ସକ୍ସେସ ନା, ସେମାନେ ନୋବେଲ ପ୍ରାଇଜ୍ ପାଉଛନ୍ତି, ସେମାନେ ଫେଲୁଅର କେମିତି, ସେମାନେ ସକ୍ସେସ ଭାବୁଛନ୍ତି ନା। ଆମେ କହୁଛୁ ଫେଲୁଅର କାହିଁକି ନା ଆଧ୍ୟାତ୍ମିକ ଦୃଷ୍ଟିରୁ ଫେଲୁଅର, କାରଣ ଆ ଦ୍ୱାରା ଯେମିତି ଭଗବତଗୀତାରେ ଭଗବାନ କହିଲେ ମୃତ୍ୟୁ ସର୍ବହରସ୍ଥାନ, ଯେତେ ସବୁ ଉଦ୍ଭାବନ କଲେ ମଧ୍ୟ ମୃତ୍ୟୁ ରୂପେ ତାଙ୍କର ସବୁ ଚାଲିଗଲା, ଆଉ କିଛି ରହିଲା ନାହିଁ। ତେଣୁ ସେମାନେ ଭାବୁଛନ୍ତି ଏଇଟା ସକ୍ସେସ, କିନ୍ତୁ ଆମେ ଭାବୁଛେ ଆଧ୍ୟାତ୍ମିକ ଦୃଷ୍ଟିରୁ ଏଇଟା ଫେଲୁଅର। ଯେତେ ଦିନ ପର୍ଯ୍ୟନ୍ତ ଆତ୍ମଜିଜ୍ଞାସା ହଉ ନାହିଁ ମାନେ ସେତେ ଦିନ ପର୍ଯ୍ୟନ୍ତ ସବୁ କିଛି ଖରାପ ହେବ ବା ଫେଲୁଅର। ସେମାନେ ଚିନ୍ତା କରିବେ କ'ଣ ଯାହା ଯେଉଁ କୁହାଯାଉଛି କ'ଣ ଦୁରାଶହା ନହେଲେ ବିଧୁ ସ୍ୱାର୍ଥଗତି ବିଷ୍ଣୁ ଦୁରାଶୟା, ଦୁରାଶୟା ମାନେ ତାଙ୍କର ଗୋଟେ ଆଶା ଫେଲିଓର ହେଲା, ପୁଣି ବର୍ତ୍ତମାନ ସେମାନେ ଚେଷ୍ଟା କରିବେ ଏଇଭଳି ଭାବରେ ହେଇଗଲା ଏଇଟା ଫେଲିଓର ହେଲା କାରଣ, ତେଣୁ ଏଇଭଳି ଭାବରେ କରିବା ଆଉ ଫେଲିଓର ହେବ ନାହିଁ, ସେ ପୁଣି ସେଭଳି ଭାବରେ ଚେଷ୍ଟା କରିବେ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗର୍ଭକୃତ କି, ଦାୟ ବହୁ ପ୍ରମାନନ୍ଦେ।
ଫୋନ୍ କରିବେ।